ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଆଜି ବିଶ୍ୱ ପରିବେଶ ଦିବସ। 1974 ମସିହା ଜୁନ୍ 5 ତାରିଖରୁ ପ୍ରତିବର୍ଷ ବିଶ୍ୱ 1974 ମସିହା ଜୁନ୍ 5 ତାରିଖରୁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପ୍ରତିହତ କରିବା। ପ୍ଲାଷ୍ଟିକ୍ ପ୍ରଦୂଷଣର ଭୟାବହତା, ପ୍ଲାଷ୍ଟିକ୍ର ଅପବ୍ୟବହାର ଓ ବିଶ୍ୱସ୍ତରରେ ଜୀବଜଗତ ସହ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ବିନାଶକାରୀ ପ୍ରଭାବକୁ ମୂଳପୋଛ କରିବାର ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରିବା ବିଶ୍ୱ ପରିବେଶ ଦିବସ ପାଳନର ଲକ୍ଷ୍ୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀସ୍ଥିତ ଭଗବାନ ମହାବୀର ବନସ୍ଥଳୀ ପାର୍କରେ ଚାରାରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏକ୍ ପେଡ଼ ମା' କେ ନାମ ଅଭିଯାନରେ ଏକ ବଟବୃକ୍ଷ ଲଗାଇବେ। ଏହାସହ ପ୍ରଧାନମନ୍ତ୍ରୀ ଆରାବଳୀ ସବୁଜ ପ୍ରାଚୀର ଯୋଜନା ପ୍ରକଳ୍ପର ଶୁଭାରମ୍ଭ କରିବେ। 700 କିଲୋମିଟର ଦୈର୍ଘ୍ୟ ଆରାବଳୀ ବନାଞ୍ଚଳରେ ପୁନଃ ବନୀକରଣ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରମ୍ଭାଠାରେ ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ବରପୁତ୍ରମାନଙ୍କ ଅବଦାନର ସ୍କୃତିରେ ନିର୍ମିତ 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଛତ୍ରପୁର ଷ୍ଟାଡିୟମ୍ଠାରେ ମୁଖ୍ୟମନ୍ତ୍ରୀ 70,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସା ସମୟରେ ରୋଗୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶେଷଜ୍ଞଙ୍କୁ ନେଇ 5 ଜଣିଆ ଦଳ ଗଠନ କରାଯାଇଛି। ଏହି ଦଳକୁ ଘଟଣାର କ୍ଷେତ୍ରସ୍ତରୀୟ ତଦନ୍ତ କରି ଆସନ୍ତା 2 ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିଏମ୍ଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର କହିଛନ୍ତି।
ଡକ୍ଟର୍ସ ଟିମ୍ ଗୋଟେ MKCG ଆଉ ଗୋଟେ SCB ସେଠିକି ଯାଉଛନ୍ତି। ଆସି ସେମାନେ ସେଠି ପୁଙ୍ଖାନୁପୁଙ୍ଖ ଇନକ୍ୱାରି କରିବେ, କ'ଣ ହେଇଛି, କେଉଁ ଇନ୍ସିଡେନ୍ସ ହେଇଛି, କେଉଁ ପେସେଣ୍ଟଙ୍କର କ'ଣ ଇଞ୍ଜେକ୍ସନ୍ ଦିଆହେଇଛି, ଇନକ୍ୱାରି କରିବା ପରେ ଯାହା ରିପୋର୍ଟ ଆସିବ ସେ ବିଷୟରେ ଆମେ କହିପାରିବୁ। ପ୍ରାଥମିକ ତଦନ୍ତ MKCG 3 ଜଣ ଯାଉଛନ୍ତି, SCB 2 ଜଣ ଯାଉଛନ୍ତି। ଆଇସିୟୁରେ ବୋଧେ 3 ଜଣ ନା 4 ଜଣ ଥିଲେ, ବାକି ୱାର୍ଡ଼ରେ 2 ଜଣ ଥିଲେ। ଜଣଙ୍କ ବୋଧେ ଷ୍ଟାଫ୍ ଇଞ୍ଜୁରୀ ଥିଲା, ଆଉ ଜଣେ କ୍ୟାନ୍ସର୍ ପେସେଣ୍ଟ, ଆଉ ଜଣଙ୍କ ବୋଧେ ହେଡ୍ ଇଞ୍ଜୁରୀ ଥିଲା ଏମିତି କିଛି।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଉତ୍କର୍ଷ ନିମାପଡ଼ା ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ବାରବାଟୀ ପଡ଼ିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ମଧ୍ୟ ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କନ୍ଧମାଳ ଗସ୍ତରେ ଯାଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜି ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କଠାରୁ ମନ୍ତ୍ରୀ ପଚାରି ବୁଝିଥିଲେ। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବର୍ଷା ଋତୁରେ ଦେଖାଦେଉଥିବା ବିଭିନ୍ନ ସଂକ୍ରାମକ ରୋଗ ପାଇଁ ପ୍ରତିକାରାତ୍ମକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା ବୈଠକ ହୋଇଛି। ବୈଠକରେ ମ୍ୟାଲେରିଆ, ଡେଙ୍ଗୁ, ହଇଜା ଆଦି ସଂକ୍ରାମକ ରୋଗକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ନେଇ ଶ୍ରୀ ଆହୁଜା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 13 ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୁଳପତି ପଦ ପାଇଁ ଜଣେ ପ୍ରଫେସର ଏକକାଳୀନ 13 ବିଶ୍ୱବିଦ୍ୟାଳୟ ନିମନ୍ତେ ଆବେଦନ କରିପାରିବେ। ପ୍ରଫେସରଙ୍କର ବୟସ 2025 ମସିହା ଡିସେମ୍ବର 1 ସୁଦ୍ଧା 66 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ବିଶ୍ୱବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନର ଗବେଷକ କିମ୍ବା ବୈଜ୍ଞାନିକ 10 ବର୍ଷର ଅଭିଜ୍ଞତା ସହ ଏଥିପାଇଁ ଆବେଦନ କରିପାରିବେ। ପ୍ୟାରିସ୍ରେ ଅନୁଷ୍ଠିତ ବିଶ୍ୱ ପାରା ଆଥ୍ଲେଟିକ୍ ଗ୍ରାଣ୍ଡ ପ୍ରିରେ ଓଡ଼ିଶାର ସୁଚିତ୍ରା ପରିଡ଼ା ଜାଭେଲିନ୍ ଥ୍ରୋରେ ରୌପ୍ୟ ଏବଂ ସଟ୍ପୁଟ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୁଚିତ୍ରାଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିଏମ୍ ଟ୍ରଫି 15 ବର୍ଷରୁ କମ୍ ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ନବରଙ୍ଗପୁର ଓ ଭୁବନେଶ୍ୱର ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେହିଭଳି ଯାଜପୁର ଓ ବରଗଡ଼ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସୂଚନା ଅନୁସାରେ ଭୁବନେଶ୍ୱର ଜୋନ୍ରେ ଗତକାଲି ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲ୍ରେ ଭୁବନେଶ୍ୱର ଏଫ୍ସି 9-1 ଗୋଲ୍ରେ କଟକ ଏଫ୍ସିକୁ ପରାସ୍ତ କରି ଜୋନ୍ ଚାମ୍ପିୟନ୍ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।